ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶୁ ଚିକିତ୍ସା କ୍ଷେତ୍ରରେ ବିକାଶ ସହ ପଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ସଶକ୍ତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି। ଆଜିଠାରୁ ତିନୋଟି ଦେଶ ଗସ୍ତରେ ଯିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଇନ ଛାତ୍ରୀ ଦୁଷ୍କର୍ମ ଘଟଣାର ଅନୁଧ୍ୟାନ ପାଇଁ କୋଲକାତାରେ ପହଞ୍ଚିଲା ବିଜେପି କେନ୍ଦ୍ରୀୟ ଟିମ୍। ଟ୍ରେନ୍ ଛାଡ଼ିବାର 8 ଘଣ୍ଟା ପୂର୍ବରୁ ସଂରକ୍ଷଣ ତାଲିକା ପ୍ରସ୍ତୁତି ଲାଗି ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ। ଏବଂ ପ୍ରଥମ ଭାରତୀୟ ଭାବେ ୱାର୍ଲଡ ଟୁର୍ ଟାଇଟଲ ହାସଲ କଲେ ବ୍ୟାଡମିଣ୍ଟନ ଖେଳାଳି ଆୟୁଷ ସେଟ୍ଟି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଅନ୍ୟାନ୍ୟ କ୍ଷେତ୍ର ଭଳି ପଶୁମାନଙ୍କ ଲାଗି ଔଷଧ ଏବଂ ସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରିବ। ଆଜି ଉତ୍ତରପ୍ରଦେଶ ବରେଲିସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ଗବେଷଣା ସଂସ୍ଥାନର 11 ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଇ ଦେଶରେ ଥିବା ପଶୁ ଚିକିତ୍ସାଳୟଗୁଡ଼ିକୁ ସଶକ୍ତ କରାଯାଇପାରିବ। ଶ୍ରୀମତୀ ମୁର୍ମୁ କହିଛନ୍ତି କୃତ୍ରିମ ବୁଦ୍ଧିମତା, ତଥ୍ୟ ବିଶ୍ଳେଷଣ ଏବଂ ପ୍ରଯୁକ୍ତିବିଦ୍ୟାର ବିଭିନ୍ନ ପ୍ରାୟୋଗିକ ପରୀକ୍ଷଣ କରାଯାଇ ପଶୁ ଚିକିତ୍ସା କ୍ଷେତ୍ରରେ ବିକାଶ ଅଣାଯାଇପାରିବ।
ଟେକ୍ନୋଲୋଜି ଅନ୍ୟ କ୍ଷେତ୍ର କି ତରା ପଶୁ ଚିକିତ୍ସା ଓ ଦେଖଭାଲ ମେ ବି କ୍ରାନ୍ତିକାରୀ ପରିବର୍ତ୍ତନ ଲାନେ କି କ୍ଷମତା ରଖତି ହେ। ଟେକ୍ନୋଲୋଜି କେ ପ୍ରୟୋଗ ସେ ଦେଶଭର କେ ପଶୁ ଚିକିତ୍ସାଓ କୋ ସଶକ୍ତ ବନାୟା ଯା ସକତା ହେ। ଜେନୋମ୍ ଏଡିଟିଂ, ଏମ୍ବ୍ରଏଡ୍ ଟ୍ରାନ୍ସପୋର୍ଟ ଟେକ୍ନୋଲୋଜିଜ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବିଗ୍ ଡେଟା ଆନାଲିଟିକ୍ସ ଜେସେ ଟେକ୍ନୋଲୋଜି କି ପ୍ରୟୋଗ ସେ ଇସ୍ କ୍ଷେତ୍ର ମେ କ୍ରାନ୍ତିକାରୀ ବଦଲାଓ ଲା ଯା ସକତେ ହେ।
ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଗୋଟିଏ ସ୍ୱାସ୍ଥ୍ୟ ପ୍ରସଙ୍ଗ ଏବେ ସାରା ବିଶ୍ୱରେ ଗୁରୁତ୍ୱ ହାସଲ କରିଛି। ସେ କହିଛନ୍ତି ମଣିଷ, ଗୃହପାଳିତ ବନ୍ୟଜନ୍ତୁ, ନଦୀ, ଝରଣା ଓ ପରିବେଶ ସମସ୍ତେ ପରସ୍କର ଉପରେ ନିର୍ଭରଶୀଳ। ଭାରତୀୟ ପ୍ରାଣୀ ଚିକିତ୍ସା ଗବେଷଣା ସଂସ୍ଥାନ ପ୍ରାଣୀମାନଙ୍କ ଚିକିତ୍ସା ଓ ସେବା କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବା ସହିତ ଏହାକୁ ଷ୍ଟାର୍ଟଅପ୍ ଭାବେ ଗ୍ରହଣ କରି ଆଗକୁ ବଢୁଥିବାରୁ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି
मुझे बताया गया है कि पशु विज्ञान के विभिन्न क्षेत्रों में उद्यमिता और स्टार्टअप को बढ़ावा देने के लिए इस संस्थान में पशु विज्ञान इंक्यूबेटर कार्यरत है। आपको इस सुविधा का लाभ लेते हुए अपने उद्यम स्थापित करने चाहिए। इससे आप न केवल जरूरतमंदों को रोजगार दे पाएंगे बल्कि देश की अर्थव्यवस्था में भी योगदान कर पाएंगे। विश्वभर के प्रतिष्ठित संस्थानों और उद्यमों में सेवारत यहाँ के पूर्व विद्यार्थियों
ଉତ୍ତରପ୍ରଦେଶକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ଗୋରଖପୁର ଯାଇ 3 ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସେଠାରେ ରାଷ୍ଟ୍ରପତି ଗୋରଖପୁର ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ ଏମ୍ସର ପ୍ରଥମ ସମାବର୍ତ୍ତନ ସମାବେଶରେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପଦକ ପ୍ରଦାନ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ଗସ୍ତର ଦ୍ୱିତୀୟ ଦିନରେ ଗୋରଖପୁରଠାରେ ଉତ୍ତରପ୍ରଦେଶର ପ୍ରଥମ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ। ଏହାପରେ ସେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ସେଠାକାର ଅଡିଟୋରିୟମ୍, ପଞ୍ଚକର୍ମ କେନ୍ଦ୍ର ମଧ୍ୟ ଉଦ୍ଘାଟନ କରିବା ସହ ଏକ ଛାତ୍ରୀନିବାସର ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଆଜି ଏବଂ ଆସନ୍ତାକାଲି ଗୋରଖନାଥ ମନ୍ଦିର ପରିଦର୍ଶନ କରି ସ୍ୱତନ୍ତ୍ର ଦର୍ଶନ ସହ ପ୍ରସାଦ ଉତ୍ସବରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବରେଲି ଏବଂ ଗୋରଖପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ ସ୍ୱେନ୍, ପର୍ତ୍ତୁଗାଲ ଏବଂ ବ୍ରାଜିଲ ଗସ୍ତରେ ଯାଉଛନ୍ତି। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଗସ୍ତ କାଳରେ ଶ୍ରୀମତୀ ସୀତାରମଣ ସ୍ୱେନ୍ ଗସ୍ତ କରି 4ର୍ଥ ଆନ୍ତର୍ଜାତିକ ଆର୍ଥିକ ବିକାଶ ସମ୍ମିଳନୀରେ ଭାଗ ନେବେ। ଜାତିସଂଘ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ଶ୍ରୀମତୀ ସୀତାରମଣ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ସମାବେଶୀ ବିକାଶ ଓ ଲକ୍ଷ୍ୟ ହାସଲ ଦିଗରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର କିଭଳି ସମାଧାନ କରାଯାଇପାରିବ ତାହା ଆଲୋଚନା କରାଯିବ। ପରେ ଅର୍ଥମନ୍ତ୍ରୀ ପର୍ତ୍ତୁଗାଲ ଗସ୍ତରେ ଯାଇ ତାଙ୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶ୍ରୀମତୀ ସୀତାରମଣ ପ୍ରବାସୀ ଭାରତୀୟ ଏବଂ ପ୍ରମୁଖ ପୁଞ୍ଜିନିବେଶକାରୀଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଗସ୍ତର ଶେଷ ପର୍ଯ୍ୟାୟରେ ବ୍ରାଜିଲ ଯାଇ ଅର୍ଥମନ୍ତ୍ରୀ ଭାରତର ଗଭର୍ଣ୍ଣର ଭାବେ ନ୍ୟୁ ଡେଭଲପ୍ମେଣ୍ଟ ବ୍ୟାଙ୍କର 10ମ ବାର୍ଷିକ ଉତ୍ସବରେ ଯୋଗଦେବେ। ରିଓ ଡି ଜେନେରିଓଠାରେ ଶ୍ରୀମତୀ ସୀତାରମଣ ପ୍ରଥମ ବ୍ରିକ୍ସ ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶର 3ଟି ଆଇଆଇଟି, 3ଟି ଆଇଆଇଏମ୍ ଏବଂ ଆଲିଗଡ଼ ବିଶ୍ୱବିଦ୍ୟାଳୟ ସମେତ 99ଟି ଶିକ୍ଷା ପ୍ରତିଷ୍ଠାନକୁ ର୍ୟାଗିଂ ନିରୋଧୀ ନିୟମ ଅନୁଯାୟୀ ଜବାବ ଦେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ନିର୍ଦ୍ଦେଶ ଦେଇଛି। ୟୁଜିସି ସହ ବନ୍ଧିତ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀମାନଙ୍କଠାରୁ ଏ ସମ୍ପର୍କିତ ଘୋଷଣାନାମା ଜମା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଦେଶର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ 2009 ୟୁଜିସି ର୍ୟାଗିଂ ନିରୋଧୀ ନିୟମ ପାଳନ କରିବା ଲାଗି ୟୁଜିସି ପକ୍ଷରୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି। ଆଇଆଇଟି ବମ୍ବେ, ଖଡ଼ଗପୁର, ପାଲକଡ଼ ଏବଂ ଆଇଆଇଏମ୍ ହାଇଦ୍ରାବାଦ ଓ ବମ୍ବେ, ରୋହତକ ଓ ତିରୁଚିରାପଲ୍ଲୀ, ରାୟବରେଲି ଏମ୍ସ ଏବଂ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଓ ହରିୟାଣାର ତିନୋଟି ଜାତୀୟସ୍ତରୀୟ ପ୍ରତିଷ୍ଠାନ ୟୁଜିସି ନିୟମକୁ ଅବମାନନା କରିଥିବା ଜଣାପଡ଼ିଛି। କୋଲକାତାର ଏକ ଆଇନ କଲେଜରେ ଘଟିଥିବା ଦୁଷ୍କର୍ମ ଘଟଣାରେ ବିଜେପି ପକ୍ଷରୁ ଗଠିତ କେନ୍ଦ୍ରୀୟ ଟିମ୍ କୋଲକାତାରେ ପହଞ୍ଚିଛି। ଏହି ଘଟଣାରେ ବିଭିନ୍ନ ତଥ୍ୟ ସଂଗ୍ରହ କରି ସମ୍ପୃକ୍ତ ଟିମ୍ ଦଳୀୟ ଅଧ୍ୟକ୍ଷଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ। ସମ୍ପୃକ୍ତ ଟିମ୍ ଆଜି ଅପରାହ୍ନରେ ଘଟଣା ଘଟିଥିବା କଲେଜ ପରିସର ମଧ୍ୟ ପରିଦର୍ଶନ କରିବେ। ବିଜେପି ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡାଙ୍କ ଦ୍ୱାରା ଗଠିତ ଟିମ୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିପୁରା ବିପ୍ଳବ ଦେବ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ଲାଗି ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ସଦସ୍ୟ ସଂଖ୍ୟା 5-9 ବୃଦ୍ଧି କରାଯାଇଛି। ଘଟଣାକୁ ବିରୋଧ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୃଣମୂଳ କଂଗ୍ରେସ ସରକାରକୁ ସମାଲୋଚନା କରି କହିଛନ୍ତି ପଶ୍ଚିମବଙ୍ଗରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଜାରି ରହିଛି। ଅନ୍ୟପକ୍ଷରେ ବିରୋଧୀ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ମମତା ବାନାର୍ଜୀଙ୍କ ଶାସନରେ ପଶ୍ଚିମବଙ୍ଗର ମହିଳା ଏବଂ ଝିଅମାନେ ସୁରକ୍ଷିତ ନାହାନ୍ତି। ୱାକଫ୍ ସଂଶୋଧନ ଆଇନକୁ ନେଇ ଆର୍ଜେଡି ନେତା ତେଜସ୍ୱୀ ଯାଦବ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିଜେପି ସମାଲୋଚନା କରିଛି। ଆଜି ନୂଆଦିଲ୍ଲୀରେ ଦଳୀୟ ମୁଖପାତ୍ର ଡକ୍ଟର ସୁଧାଂଶୁ ତ୍ରିବେଦୀ କହିଛନ୍ତି ବିହାର ବିଧାନସଭାର ବିରୋଧୀ ଦଳ ନେତାଙ୍କର ସଂସଦ ଏବଂ ନ୍ୟାୟପାଳିକା ପ୍ରତି କୌଣସି ସମ୍ମାନ ନାହିଁ। ସେ କହିଛନ୍ତି ଗତକାଲି ପାଟନାରେ ଏକ ସାଧାରଣ ର୍ୟାଲିରେ ତେଜସ୍ୱୀ ଯାଦବ କହିଥିଲେ ସଂସଦରେ ପାରିତ ହୋଇଥିବା ଆଇନକୁ ଅଳିଆଗଦାକୁ ଫିଙ୍ଗି ଦିଆଯିବ। ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ନେଇ ଶ୍ରୀ ତ୍ରିବେଦୀ କହିଛନ୍ତି ଇଣ୍ଡି ମେଣ୍ଟ 50 ବର୍ଷ ପରେ ମଧ୍ୟ ସମ୍ଭିଧାନକୁ ଅଳିଆଗଦାକୁ ଫିଙ୍ଗିଦେବା ପରିସ୍ଥିତିରୁ ବାହାରିପାରି ନାହିଁ। ସେ କହିଛନ୍ତି ଆର୍ଜେଡି ଏବଂ ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକ କେବେ ବି ଗରିବ ଓ ଅବହେଳିତ ମୁସଲିମ୍ଙ୍କ ପକ୍ଷ ନେଇନାହାନ୍ତି।
संसद का सम्मान या न्यायपालिका का सम्मान वोट बैंक की चाहत में जो कुछ बोला गया है तेजस्वी यादव और इंडी गठबंधन के अन्य नेताओं के द्वारा उससे साफ है कि यह संविधान को कूड़ेदान में फेंकने की 50 साल पुरानी मानसिकता से बाहर नहीं आ पा रहे हैं।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ରେନ୍ ଛାଡ଼ିବାର 8 ଘଣ୍ଟା ପୂର୍ବରୁ ସଂରକ୍ଷଣ ତାଲିକା ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟାୟକ୍ରମେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ସେ କହିଛନ୍ତି ଟ୍ରେନ୍ ଛାଡ଼ିବାର 8 ଘଣ୍ଟା ପୂର୍ବରୁ ସଂରକ୍ଷଣ ତାଲିକା ପ୍ରସ୍ତୁତ ହେଲେ ଟିକେଟ୍ ପାଇଁ ଅପେକ୍ଷାରତ ଯାତ୍ରୀମାନଙ୍କୁ ସଠିକ୍ ସୂଚନା ମିଳିପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରେଳଯାତ୍ରା ଲାଗି ଟିକେଟ୍ ବୁକିଂ ପ୍ରକ୍ରିୟାକୁ ଆହୁରି ସହଜ କରିବା ନିମନ୍ତେ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ବ୍ୟବସ୍ଥାକୁ ଉନ୍ନୀତ କରାଯାଇ ଯେଭଳି ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଆହୁରି 10 ଗୁଣ ବୃଦ୍ଧି ପାଇପାରିବ ସେ ନେଇ ବ୍ୟବସ୍ଥା କରାଯାଉଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ପ୍ରାରମ୍ଭିକ ପର୍ଯ୍ୟାୟରେ ମାନସିକ ସମସ୍ୟାର ଚିହ୍ନଟ ଓ ଚିକିତ୍ସା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ମାନସିକ ଚିକିତ୍ସା ବିଭାଗର ପ୍ରଫେସର ଡାକ୍ତର ନନ୍ଦକୁମାର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2342-1050 ଓ 233-1-4444 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289-940-44 ନମ୍ଘରରେ ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣାର 50 ବର୍ଷ ପୂରଣ ଅବସରରେ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଘଟିଥିବା ଘଟଣାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଜରୁରୀକାଳୀନ ପରିସ୍ଥିତି ସମୟରେ ଆନ୍ତରିକ ସୁରକ୍ଷା ବ୍ୟବସ୍ଥା ଅଧିନିୟମ ମିଶା ଅଧୀନରେ ଗିରଫ କରାଯାଇ ଜେଲ୍ରେ ରଖାଯାଇଥିବା ଲୋକମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଉଛି। ଜରୁରୀକାଳୀନ ପରିସ୍ଥିତି ସମୟରେ ଘଟିଥିବା ଘଟଣା ଉପରେ ଆଲୋକପାତ କରି ରାଜନେତା ଅରୁଣ ବଶିଷ୍ଠ କହିଛନ୍ତି ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପୂର୍ବରୁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହା ବିହାରରୁ ଆରମ୍ଭ ହୋଇ ସମଗ୍ର ଦେଶକୁ ବ୍ୟାପିଥିଲା। ଜୟପ୍ରକାଶ ନାରାୟଣଙ୍କ ଏହି ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପରେ ଜୟପ୍ରକାଶ ନାରାୟଣଙ୍କ ସମେତ ବହୁ ନେତା ଏବଂ ଛାତ୍ରମାନଙ୍କୁ ଗିରଫ କରାଯାଇଥିଲା। ଏହାକୁ ସେ ଲୋକତନ୍ତ୍ରର ହତ୍ୟା ବୋଲି କହିଛନ୍ତି। ବ୍ୟାଡମିଣ୍ଟନରେ ପ୍ରଥମ ଭାରତୀୟ ଭାବେ 20 ବର୍ଷୀୟ ଆୟୁଷ ସେଟ୍ଟି ୟୁଏସ୍ ଓପନ୍ 2025 ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଟାଇଟଲ୍ ହାସଲ କରିଛନ୍ତି। ସେ ଫାଇନାଲ୍ ମ୍ୟାଚ୍ରେ କାନାଡ଼ାର ବ୍ରିଆନ୍ ୟାଙ୍ଗ୍ଙ୍କୁ 21-18-21-13 ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶୁ ଚିକିତ୍ସା କ୍ଷେତ୍ରରେ ବିକାଶ ସହ ପଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ସଶକ୍ତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି। ଆଜିଠାରୁ 3ଟି ଦେଶ ଗସ୍ତରେ ଯିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଇନ ଛାତ୍ରୀ ଦୁଷ୍କର୍ମ ଘଟଣାର ଅନୁଧ୍ୟାନ ପାଇଁ କୋଲକାତାରେ ପହଞ୍ଚିଲା ବିଜେପି କେନ୍ଦ୍ରୀୟ ଟିମ୍। ଟ୍ରେନ୍ ଛାଡ଼ିବାର 8 ଘଣ୍ଟା ପୂର୍ବରୁ ସଂରକ୍ଷଣ ତାଲିକା ପ୍ରସ୍ତୁତି ଲାଗି ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ। ଏବଂ ପ୍ରଥମ ଭାରତୀୟ ଭାବେ ୱାର୍ଲ୍ଡ ଟୁର୍ ଟାଇଟଲ୍ ହାସଲ କଲେ ବ୍ୟାଡମିଣ୍ଟନ ଖେଳାଳି ଆୟୁଷ ସେଟ୍ଟି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।